ஓம் நமோ தாசுதா கேட்க. ஸ்ரீ ஸ்ரீ கோவிந்தாய், ஸ்ரீ ஸ்ரீ கிருஷ்ண பலராம், ஸ்ரீ ஸ்ரீ ஜெகநாத் பலதேவ் சூத்ர மகாராணி, ஸ்ரீ ஸ்ரீ ராதா கிருஷ்ண சந்திர ஸ்ரீ லக்ஷ்மி நரசிங்கதேவ், ஸ்ரீ ஸ்ரீ சீதாராம லக்ஷ்மண பிரபாத பத்மரே அர்ப்பண திரிவேதம் கரி, ஸ்ரீல குருதேவ் ஸ்ரீ ஸ்ரீமத் பக்தி ஸ்வரூப தந்தர் சுவாமி குரு மகாராஜன் பாத பத்மரே அர்ப்பண திரிவேதம் கரி, ஈஸ்கோன் பிரதிஷ்டித ஆச்சாரிய ஸ்ரீ ஸ்ரீமதே ஸ்ரீ பக்தி வேதாந்த் சுவாமி சுலபு பாத மகாராஜன் பாத பத்மரே அர்ப்பண திரிவேதம் கரி, சமஸ்த சாது குரு வைஷ்ணவ ததா உபஸ்த வைஷ்ணவ சோதன மாத்திருந்தம் அர்ப்பண திரிவேதம் கரி. ஆஜி ஆமே ஸ்ரீமத் பாகவதம் தசம ஸ்கந்த பந்தர அத்தியாய கதா ஆரம்ப கரிவா. பௌகண்ட லீலா பகவான்கள் ஷ வர்ஷ ஈகலே பௌகண்ட குவாஜாய். தசம ஸ்கந்த ஜோ கதா சாலிச்சி ஖ாலி பகவான்க லீலா வர்ணனா கராஜாய்ச்சி. கெத்தி சுஜோக ஆமக்கு மிழிச்சி சௌபாகிய பகவான்க லீலாக்கு சிரவண கரிவா. பசி பசிக்கிரி ஜப்ப கரி கரிக்கிரி நான் ஜா ஜி ஜா கம கொடுச்சி கி கண ரி ஃபல காட்டுச்சு கி கண கி ஜி ஜா கரிக்கு சுணிப்பாரிய பகவான் கதா. தேணு பகவான் குமார வயச கல்லி ஆம சாரில கதா ஏவம் விஹாரை குமாரை கண ஏவம் விஹாரை குமாரை குமாரம் ஜஹத்து பிரஜே பிரஜரே பகவான் இவ்வளவு ஹாவர் தாங்கர் குமார லீலா சாட்சாடு மனே சமாப்த கலே பா குமார லீலா சம்பன்ன கலே பகவான்கள் ஜோ குமார லீலா ஜோ சரிகலா தான் சபளி ஆகூர் சாலித்து குமார லீலா. தேணு ஆமக்கு சுஜோக தலே பகவான் துவாபர யுகர அந்திமே பகவான் ஆசித்திலே. தேணு சேசு லீலா கரிதிலே 5500 வருஷ தளர கட்டணா கிந்து ஆமே சேசு ஆலோசனா கரிக்கு ஆமே சேசு தாங்கர சாங்க மாதிரி ஜோ ஆனந்த பிராப்த ஹோதிலே ஆமே சேசு சிந்தா கரி சே ஆனந்த பிராப்த ஹவா சிரவண கரி கீர்த்தன கரி. ஏ பாகவதம் சாஸ்திர ஹோச்சு ஏவழி பாவரே பாகவத சாஸ்திர. தேணு ஏவழி ஏவம் விஹாரை குமாரை குமாரம் ஜகத்து பிரஜே நிலாயனை செத்து வந்தை நிலாயனம் லுச்சாச்சு கருத்திலே செத்துபந்த நிர்மாணம் கொடுத்திலே மர்கட்டோத் பிரபனாதுபி மாங்கடு வழி டெவுத்துல பகவான் தங்க சங்க பாழக மாதிரி மாங்கடு வழி டெவுத்துல ஏவழி பாவர் தங்கரு குமார லீலா சேசலா பகவான்கள். தேணு ஆஜி ஆமக்கு சௌபாகம் மிளிலா துவாதசி தித்திரி பாத்திர மாச ஆசின மாச கிருஷ்ணபக்ஷ துவாதசி தித்தி ஆஜி ஆமக்கு சௌபாகம் மிளிலா பகவான பௌவண்ட லீலா சிரவண கரிவா. 15 அச்சந்தி கெத்தடி ஸ்லோக 15 52 ஸ்லோக அச்சந்தி 14 61 ஸ்லோக. தேணு 52 ஸ்லோக ஜோ அச்சந்தி எத்திரே சூ பகவான்கர பௌகண்ட லீலாக்கு வர்ணனா கராஜாய்ச்சி. ஆமெ ধীরে ধীরে করে শুনিবা কিছু তরতর হবার নাই. ଆମକୁ ଭଗବାନ ସୁଯୋଗ ଦେଇଛନ୍ତି, ସମୟ ଦେଇଛନ୍ତି, ସୁବିଧା ଦେଇଛନ୍ତି, ସବୁପ୍ରକାର ବ୍ୟବସ୍ଥା କରିଛନ୍ତି ଆମ ପାଇଁ. ଆମର କେଉଁଠି କିଛି ଅସୁବିଧା ନାହିଁ, ବେଶୀ ଆରାମରେ ଭଗବାନ କଥା ଶୁଣିପାରିବା, ସୁଯୋଗ ପ୍ରଦାନ କରିଛନ୍ତି. ତେଣୁ ଏ ଯେଉଁ 15 ଯେଉଁ 52 ଶ୍ଳୋକ ଅଛନ୍ତି ଏ ବିଷୟରେ ଆମେ ଟିକେ ସଂକ୍ଷେପରେ କହିବା. 1-4 ଭଗବାନ କୃଷ୍ଣ ଏବଂ ବଳରାମ ଏ ବୃନ୍ଦାବନରେ ପ୍ରବେଶ କରୁଛନ୍ତି. ବୃନ୍ଦାବନ ରମ୍ୟ ସ୍ଥାନ, ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ, ସେହିଭଳି ଭାବେ ସେହି ବୃନ୍ଦାବନର ଅରଣ୍ୟରେ ପ୍ରବେଶ କରୁଛନ୍ତି. 1-4 ଶ୍ଳୋକରେ ବର୍ଣ୍ଣନା କରାଯିବ. 5-8 ଏହି 4 ଶ୍ଳୋକରେ ଭଗବାନ କୃଷ୍ଣ ବଳରାମକୁ ପ୍ରଶଂସା କରିବେ, ସ୍ତୁତି କରିବେ. 5-8 ଏହି 4 ଶ୍ଳୋକ 9-19 ଶ୍ଳୋକରେ କ'ଣ ହେବ? 11 ଶ୍ଳୋକରେ ଲେଖା ହେଇଛି, ଏଇଟା ମୁଁ ବୁଝିପାରୁନି କ'ଣ ରହିଛି ଏଇଟା. ଭଗବାନଙ୍କର ଏ ଯେଉଁ କରିବେ ଖେଳା ଖେଳି ସବୁ କରିବେ, ପୌଗଣ୍ଡ ଲୀଳା ଖେଳିବେ ତ ଆଉ କ'ଣ, ଭଗବାନ ଖେଳିବେ, ଏ ଆମ ପାଇଁ ଲୀଳା, ଭଗବାନ ପାଇଁ ଖେଳା ଭଗବାନ ଖେଳିବେ, ଏଇଟା ଆମର ଲୀଳା, ଆମେ ଶୁଣିବା ଏମିତି ଖେଳିଲେ, ଏମିତି ଗୋଡ଼ ଟେକିଲେ, ଏମିତି ଡେଇଁଲେ, ଏମିତି ଯାହା କଲେ ସିଏ ଭଗବାନ ପବିତ୍ର ମାନେ ସିଏ ହେଉଛି କ'ଣ ଦିବ୍ୟ, ଭଗବାନଙ୍କର ସବୁକିଛି ଦିବ୍ୟ। ଗୋଡ଼ ଟେକିଦେଲେ ଯାଇ ପହଞ୍ଚିଗଲା ଚିତ୍ ଜଗତରେ ପହଞ୍ଚିଗଲା ଭଗବାନଙ୍କର ଲୀଳା ଏଭଳି ଦିବ୍ୟ, ସେଥିପାଇଁ କୁହାଯାଉଛି ଭଗବାନ ସବୁକିଛି ଦିବ୍ୟ। ଆମର ଗୋଡ଼ ଟେକିଲେ ଆମେ ଯାଇକିରି ଦୁଇ ତିନି ଫୁଟ ଟେକିବା, କିନ୍ତୁ ଭଗବାନ ଟେକିଲେ ଗୋଡ଼, ଏଭଳି ଗୋଡ଼ ଟେକିଲେ, ଛୋଟିଆ ଛୋଟିଆ ଭାବରେ ଆସିଥିଲେ, ଗୋଟେ ବାମନ ରୂପରେ ଆସିଥିଲେ, ଗୋଡ଼ ଟେକିଦେଲେ ସ୍ୱର୍ଗ ଲୋକରୁ ଏକାଥରେ ସ୍ୱର୍ଗ ଲୋକ, ମହତ ଲୋକ, ଜନ ଲୋକ, ତପ ଲୋକ, ସତ୍ୟ ଲୋକ, ତାପରେ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣର 10 ଗୁଣ ଅଧିକା, ଏଇଭଳି ଭାବରେ ଡେଇଁ 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 ପଳେଇ ଯାଇ ପହଞ୍ଚିଗଲା ଚିତ୍ ଜଗତରେ। ଇଏ ଭଗବାନଙ୍କର ଦିବ୍ୟତା, ଛୋଟିଆ କଥା ନୁହଁ, ଭଗବାନଙ୍କର ଲୀଳା। ଗୋଡ଼ ଟେକିଲା ମାନେ ସେ କାହିଁରେ କ'ଣ କେତେ କ'ଣ ଜିନିଷ ହେଇଯିବ ତା ଭିତରେ। ଏଇଭଳି ଭାବରେ ଭଗବାନଙ୍କର ଏସବୁ ଲୀଳା ଖେଳିବେ, ବର୍ତ୍ତମାନ ବହୁତ ପ୍ରକାର ଖେଳ ଖେଳିବେ ଭଗବାନ, କୁମାର ଅବସ୍ଥାରେ ଖେଳିଥିଲେ, ପୁଅଗଣ୍ଡ ଅବସ୍ଥାରେ ଖେଳିଥିବେ, ଖେଳିବେ। ଏ ଭଗବାନଙ୍କର ଏସବୁ ଲୀଳା। ଆମେ ଯେଉଁ ରହୁଛେ ଏସବୁ ଆମେ କ'ଣ ଆମର କର୍ମ ଫଳ ଭୋଗ କରୁଛେ, କିନ୍ତୁ ଭଗବାନଙ୍କର କ'ଣ କର୍ମଫଳ ଅଛି? ଭଗବାନ ସ୍ୱତନ୍ତ୍ର ଈଶ୍ୱର, ସିଏ ଯାହା ଚାହିଁବେ ତାହା କରିବେ, ସେ ଯାହା ସବୁ କରିବେ ସେଇଟା ଗୋଟେ ବେଦ, ସେଇଟା ବେଦ, ସେଇଟାକୁ ଆଲୋଚନା କଲେ ଆମେ ଆମେ କ'ଣ ଆମେ ବନ୍ଧନ ମୁକ୍ତ ହୋଇଯିବା। କାର୍ତ୍ତିକ ମାସ ଆସିବ, ଭଗବାନ ବନ୍ଧନ ହେବେ, ସେଇ ବନ୍ଧନକୁ ଆମେ ଶ୍ରବଣ କରିକିରି ଆମେ ବନ୍ଧନ ମୁକ୍ତ ହେବା। ଏ ଭଗବାନଙ୍କ ଲୀଳା ଏଇଭଳି ଭାବରେ ଦିବ୍ୟ, ତେଣୁ ଏଇଭଳି ଭାବରେ ତାଙ୍କ ଲୀଳା ସବୁ ବର୍ଣ୍ଣନା କରାଯିବ। 20 ସାଙ୍ଗ ବାଳକମାନେ ଶ୍ରୀରାମ ସୁବଳ ଅସ୍ତକ କୃଷ୍ଣ ଇତ୍ୟାଦି ଭଗବାନଙ୍କର ସାଙ୍ଗ ବାଳକମାନେ କେତେ ତାଙ୍କର ଭାଗ୍ୟ ଭଗବାନଙ୍କ ସାଙ୍ଗ ହେଇଛନ୍ତି। ଆପଣ ଯଦି ଚାହିଁବେ ମୁଁ ବି ଟିକେ ଭଗବାନଙ୍କ ସାଙ୍ଗ ହୁଅନ୍ତି ନାହିଁ ହେଇପାରିବେ, ଏହି ଲୀଳା ଶ୍ରବଣରେ ଏଇସବୁ ସୁଯୋଗ ସବୁ ରହିଛି। ପ୍ରଭୁପାଦ ମହାରାଜ କହନ୍ତି ଆମେ ଯଦି ଶୁଣିକିରି କେତେ ତାଙ୍କର ଭାଗ୍ୟ, ଆମେ ଟିକେ ସେ ସୌଭାଗ୍ୟ ପ୍ରାପ୍ତ ହୁଅନ୍ତି ନାହିଁ, ହଁ ହେବ ଭଗବାନ ଦେବେ, ଏମିତି କିଛି ନାହିଁ, ନା ମୋର ଆଉ ଭ୍ୟାକେନ୍ସି ନାହିଁ, ମୋର ପୋଷ୍ଟ ଫୁଲ ପେଇଗଲା ସବୁ। କୋଟି କୋଟି ଜୀବ ରହିଛନ୍ତି, ସମସ୍ତେ ଭଗବାନଙ୍କ ସହିତ ଯୁକ୍ତ, ସମସ୍ତେ ଭଗବାନଙ୍କର ଅଂଶ, ଏବଂ ସମସ୍ତେ ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସମ୍ବନ୍ଧ ରହିଛି। ସେଇ ସମ୍ବନ୍ଧଟା ଏଇ ଶାସ୍ତ୍ର ଶ୍ରବଣ କରିବା ମାତ୍ରକେ ଏଇ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। ସମ୍ବନ୍ଧ ଜ୍ଞାନ ଏଇ 3ଟି ତତ୍ତ୍ୱ ରହିଛି, ତେଣୁ 20 ଏ 7ଟି ଶ୍ଳୋକରେ ଭଗବାନଙ୍କୁ କୃଷ୍ଣ ଏବଂ ବଳରାମଙ୍କୁ ସାଙ୍ଗ ବାଳକମାନେ ପ୍ରାର୍ଥନା କରିବେ ବା କରିବେ, ତାଙ୍କୁ ରିକ୍ୱେଷ୍ଟ କରିବେ ଯେ ଧେନୁକା ଗୋଟେ ଅସୁର ରହିଛି, ତାକୁ ହତ୍ୟା କରିବା, ଧେନୁକା ଅସୁରକୁ ହତ୍ୟା, ଏ ଧେନୁକା ଅସୁର ବଦ୍ଧ, ଏ ତାଙ୍କର ଅଧ୍ୟାୟଟି ଧେନୁକା ଅସୁର ବଦ୍ଧ, ଭଗବାନ ପବନ ଲୀଳା ଗଧ ଗଧ ଗଧକୁ ବଧ କରିବେ ଭଗବାନ ଧେନୁକ, ଧେନୁ ଧେନୁକ, ଧେନୁ ହେଲେ ଗାଈ, ଧେନୁକ ହେଲେ ଗଧ, ଭଗବତ ଗୀତାରେ ଭଗବାନ କହିବେ, ଭାଗବତ କହିଲେ ଭଗବାନ ସ ଏବ ଗୋକର, ଗାଈ ଏବଂ ଗଧକର ଉଦାହରଣ ଦେଇଛନ୍ତି ସବୁ ଲୋକମାନେ, ଗାଈ ଏବଂ ଗଧ। 10 ସ୍କନ୍ଧ 84 ଅଧ୍ୟାୟରେ ଭଗବାନ ଏ କଥାଟି କହିଛନ୍ତି, ଗାଈ ଏବଂ ଗଧ, ସମସ୍ତେ ଶତକଡ଼ା 99 ଭାଗ ଲୋକ ହେଉଛନ୍ତି ଗାଈ ଏବଂ ଗଧ। ସେ ଗଧକୁ ସବୁ ହତ୍ୟା କରିବେ ଭଗବାନ, ଗାଈକୁ ସୁରକ୍ଷା ଦେବେ, ଗଧକୁ ହତ୍ୟା କରିବେ। ଧେନୁକ 27-40 ଏଇ 14 ଶ୍ଳୋକରେ ଭଗବାନ କୃଷ୍ଣ ଏବଂ ବଳରାମ ଧେନୁକ ଏବଂ ତାର ସାଙ୍ଗମାନଙ୍କୁ ହତ୍ୟା କରିବେ। ଧେନୁକକୁ ଭଗବାନ କୃଷ୍ଣ ହତ୍ୟା କଲେନି କାହିଁକି ନା, ବହୁତ କଥା ଅଛି, ମୁଖ୍ୟ କଥା ହେଉଛି ଧେନୁକ ହେଉଛି ଏ ବଳି ବଂଶରେ ପ୍ରହ୍ଲାଦଙ୍କ ବଂଶରେ ଆସିଛନ୍ତି, ତେଣୁ ଭଗବାନ ତାଙ୍କୁ ନୃସିଂହଦେବ ରୂପରେ ତାଙ୍କୁ ଆଶ୍ୱାସନ ଦେଇଥିଲେ 21 ପୁରୁଷ ତୁମର ଉଦ୍ଧାର ପାଇବେ, ତେଣୁ ସିଏ ତାଙ୍କୁ ହତ୍ୟା କଲେ ନାହିଁ, ବଳରାମ ହତ୍ୟା କଲେ, ବା ଆଉ ଗୋଟେ କାରଣ ବି ରହିଛି, ଆସିକି ଭଗବାନ ହୁଅନ୍ତି କି ଧେନୁକ ବଳରାମ କ'ଣ ଭଗବାନ ହୁଅନ୍ତି, କୃଷ୍ଣ ଖାଲି ଭଗବାନ, ଏଇଟା କେତେ ଜଣ କହନ୍ତି, ଯାହା ବି ହଉ ଆହୁରି ବହୁତ କାରଣ ରହିଛି। 41-43 3ଟି ଶ୍ଳୋକରେ ଭଗବାନ ଫେରିବେ, ଗୃହକୁ ଫେରିବେ, ସକାଳୁ ସକାଳୁ ବାହାରିଲେ ଫୁଣି ଫେରିବେ ସନ୍ଧ୍ୟାବେଳକୁ ଫେରିବେ, ଆ ଭିତରେ ଏତେ ଲୀଳା ସବୁ ହେଇଯିବ। ଅବଶ୍ୟ ଏଇଟା ସବୁଗୁଡ଼ାକ ଏକା ଦିନର ନୁହଁ, ସବୁଗୁଡ଼ାକ ବିଭିନ୍ନ ଦିନର ଲୀଳାକୁ ଗୋଟିଏ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଅଧ୍ୟାୟରେ। 44-46 ଏ ତିନୋଟି ଶ୍ଳୋକରେ ଭଗବାନଙ୍କ ପ୍ରତି କିଭଳି ଯଶୋଦା ଏବଂ ରୋହିଣୀ ତାଙ୍କୁ କିଭଳି ତାଙ୍କୁ ତାଙ୍କୁ ତାଙ୍କର ଯତ୍ନ ନେବେ, ଖାଇବାକୁ ଦେବେ, ସବୁ ସ୍ନାନ କରାଇ ଦେବେ, ଏସବୁ କଥା ବର୍ଣ୍ଣନା କରାଯିବ। ଏବଂ 47-52 ଏ ଯେଉଁ ରହିଛି 6 ଶ୍ଳୋକରେ ଭଗବାନ ଏ ଆଉ ଗୋଟେ ଯେଉଁ ତା ପର ଅଧ୍ୟାୟ ଯେଉଁ ହେବ କାଳିୟ ଦମନ ଲୀଳାର ଇଣ୍ଟ୍ରୋଡକ୍ସନଟା ଦେଇଦେବେ। କାଳିୟ ଦମନ ଲୀଳା ଆରମ୍ଭ ହେଇଯିବ, ଆଉ ଗୋଟେ ଦିନର ଲୀଳା ସଂକ୍ଷେପରେ କୁହାଯିବ, ତା ପରଦିନ ମାନେ ତା ପର ଅଧ୍ୟାୟରେ ସେଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ପରୀକ୍ଷିତ ମହାରାଜ ଚାହିଁବେ ଶୁଣିବା ପାଇଁ, ନହେଲେ ସେ ସଂକ୍ଷେପରେ କହିଦେଇଥାନ୍ତେ। ତେଣୁ ଏହିଭଳି ଭାବରେ 52 ଶ୍ଳୋକ ଅଛନ୍ତି, ଆମେ ଦ୍ୱାଦଶୀ ଅଧ୍ୟାୟ ଦ୍ୱାଦଶୀ ତିଥିରେ ଆରମ୍ଭ କଲେ ଆମେ ଦେଖାଯାଉ 52 ଶ୍ଳୋକ କେତେ ଦିନରେ ସାରିବା। ତେଣୁ 15 ଅଧ୍ୟାୟ ପ୍ରଥମ ଶ୍ଳୋକରେ କୁହାଯାଉଛି, ଶ୍ରୀ ଶୁକ ଉବାଚ ତତଶ୍ଚ ପୌଗଣ୍ଡବୟସ୍ଥିତୌ ବ୍ରଜେ ବହୁବତୁସ୍ତୌ ପଶୁପାଳ ସମ୍ମତୌ ଗାସାରୟନ୍ତୌ ସଖିଭିଃ ସମଂପଦେ ବୃନ୍ଦାବନଂ ପୁଣ୍ୟମତୀବ ଚକ୍ରତୁ। ଏ ଶ୍ଳୋକକୁ ଖାଲି ପାଠ କରିଦେଲେ ଜଣେ ପବିତ୍ର ହେଇଯିବ, ଏ ଶ୍ଳୋକର ଅର୍ଥ ବୁଝିବା ତ ଅଲଗା କଥା, ଖାଲି ପାଠ କରିଦେଲେ ଶ୍ଳୋକ ବା ଶ୍ରବଣ କରିଦେଲେ ସିଏ ପବିତ୍ର ହେଇଯିବ। ଏ ଶ୍ଳୋକ ଏଭଳି ଭଗବାନଙ୍କ ସହିତ ଅଲଗା ନୁହନ୍ତି, ଅଭେଦ ଭାଗବତ ଏବଂ ଭଗବାନ ଭିତରେ ତଫାତ କିଛି ନାହିଁ। ଏ ଗୋଟିଏ ଗୋଟିଏ ଶ୍ଳୋକକୁ ଯଦି ଜଣେ ପାଠ କରି ଶ୍ଳୋକ ଗୋଟିଏ ଶ୍ଳୋକ ପାଠ କରିଦେଲେ ବହୁତ ହେଇଗଲା। ଦ୍ୱାଦଶ ସ୍କନ୍ଧରେ ଏସବୁ ଶ୍ଳୋକଟି ଅଛନ୍ତି, ଗୋଟିଏ ଶ୍ଳୋକ ହଉ ତାହାର ଅଧା ହଉ, ତାହାର ଅଧାର ଅଧା ହଉ, ଅଧାର 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 ଅଧା ହଉ, ଜଣେ ଯଦି ଶୁଣିବ ବା ପାଠ କରିବ ବା ସ୍ମରଣ କରିବ ସେ ପବିତ୍ର ହେଇଯିବ। ଭଗବାନ ଯେଉଁଭଳି ଭାବରେ ପରମ ପବିତ୍ର ସେଇଭଳି ଭାବରେ ଭାଗବତ ମଧ୍ୟ ସେଇଭଳି ଭାବରେ। କେତେ ଭାଗ୍ୟ ଆମର ସବୁ ଶ୍ରବଣ କରୁଛେ, କୀର୍ତ୍ତନ କରୁଛେ, ଏମିତି ଯେ ଯେ ଅନ୍ୟ କାମ କରିକି ମଧ୍ୟ ସବୁ କାନ ଦେଇ ଶୁଣୁଛନ୍ତି, ସେମାନେ ପବିତ୍ର ହେଇଯିବେ, ଆଜି କିଷ୍ଣ ପବିତ୍ର ହେଇଯିବେ। ତଥାଣ୍ଡବୟସ୍ରଜେ ତତଃ ତା'ପର ଲୀଳାକୁ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କର ଲୀଳା। ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳାରେ ତଲ୍ଲୀନ ହେଇଯାଇଛନ୍ତି, ଭଗବାନଙ୍କ ଲୀଳାକୁ ସେ ଦର୍ଶନ କରୁଛନ୍ତି, ଦର୍ଶନ କରି କହୁଛନ୍ତି ଭଗବାନ ଏଇ କଥା। ଆଉ ଭଗବାନ ଭିତରେ କିଛି ତଫାତ ନାହିଁ, କଥା ମାନେ ଭଗବାନ ସେଇଠି ରହିଛନ୍ତି। ତତଃ ଚ ଏଇଭଳି ଭାବରେ କୁମାର ଲୀଳା ବର୍ଣ୍ଣନା କରିକିରି ସଂକ୍ଷେପ ଗୋଟିଏ ଶ୍ଳୋକରେ ଆଉ ଯାହା ସବୁ ଲୀଳା ଥିଲା ସବୁ କହିଦେଲେ, ସଂକ୍ଷେପରେ ସବୁ କହିଦେଲେ। ଚ ଏବଂ ବିହାର ଏବଂ କହିଲେ ଏହିପରି ଭାବରେ ଅନେକ ଲୀଳା ସବୁ ରହିଛି, 5 ବର୍ଷ କାଳ ଲୀଳା ସେଇଭଳି ଭାବରେ ଯଦି କୁହାଯିବ 5 ବର୍ଷ ଲାଗିବ ଅନ୍ତତଃ ପକ୍ଷେ, କିନ୍ତୁ 5 ଦିନରେ ସାରିଲେ ସେ କଥା 7 ଦିନରେ ସାରିବାକୁ ପଡ଼ିବ। 4 ଦିନ କମ୍ପ୍ଲିଟ୍ ହେଇଗଲାଣି, 10ମ ସ୍କନ୍ଧ ଆରମ୍ଭ ହେଲା ବେଳକୁ ଏସବୁ ରହିଛି, 10ମ ସ୍କନ୍ଧ 5ମ ଅଧ୍ୟାୟ ପର୍ଯ୍ୟନ୍ତ ଏ 4 ଦିନରେ ସରିଲା, 5ମ ଦିନ ଆରମ୍ଭ, ଏସବୁ ରହିଛି, ତା'ର ହିସାବ ସବୁ ରହିଛି। ତେଣୁ ସଂକ୍ଷେପରେ ସବୁ କହିକା ଯାଉଛନ୍ତି। ତେଣୁ ଏବଂ ବିହାରେ କୁମାରରେ ଏହିଭଳି ଭାବରେ ଭଗବାନଙ୍କର ଅନେକ ଲୀଳା ସବୁ ରହିଛି, ସୁଖଦେବ ଗୋସ୍ୱାମୀ କିଛି ବର୍ଣ୍ଣନା କଲେ ଭଗବାନଙ୍କ ଲୀଳାକୁ ସେ ସହିପାରିବ ନାହିଁ। ତେଣୁ ତତଃ ତତଃ ତାପରେ କ'ଣ ହେଲା, ଚ ପୌଗଣ୍ଡ ବୟସ ଯେଉଁ ବ୍ରଜେ ଭଗବାନ ବୟସର ଆସିଗଲା, ପୌଗଣ୍ଡ ବୟସରେ ଆଶ୍ରୟ ନେଲେ ଭଗବାନ, କୁମାର ବୟସ ଭଗବାନଙ୍କର ଏ କାଳ ହେଉଛି ଭଗବାନଙ୍କର ଗୋଟେ ଶକ୍ତି, କିନ୍ତୁ ଭଗବାନ ସେଇ କାଳରେ ସବୁ ଲୀଳା କରୁଛନ୍ତି, ଭଗବାନଙ୍କୁ କୌଣସି ନାହିଁ ତାଙ୍କର କାଳ ନାହିଁ, ତାଙ୍କର କାଳ ହେଉଛି ଭଗବାନଙ୍କର କ'ଣ କାଳସ୍ମୀ, ମୁଁ ହେଉଛି କାଳ, ଚିତ୍ ଜଗତରେ କାଳର ପ୍ରଭାବ ନାହିଁ। ତେଣୁ ଇଏ କାଳର କାଳ ହେଉଛି ଭଗବାନଙ୍କର ଗୋଟେ ପ୍ରତିନିଧି, ଭଗବାନ ପ୍ରତିନିଧି, ତଥାପି ଭଗବାନ ଯେତେବେଳେ ଆସନ୍ତି ଲୀଳା କରନ୍ତି କାଳର ମାଧ୍ୟମରେ ସେ ଲୀଳାକୁ ପ୍ରକାଶ କରନ୍ତି। ଭଗବାନ କୁମାର ଲୀଳା ସରିଗଲା ତଥ ତାପରେ ଭଗବାନଙ୍କର ପୌଗଣ୍ଡ ଲୀଳା ଆରମ୍ଭ ହେବ, 6 ବର୍ଷର ଲୀଳା ଭଗବାନ ବୟସ୍ଥିତ ବ୍ରଜେ ବ୍ରଜରେ ଏହିଭଳି ଭାବରେ ପୌଗଣ୍ଡ ଲୀଳା ଆରମ୍ଭ ହେବ। ବଭୁବତୁ ସ୍ତୌ ବଭୁବତୁ ହେଲା ଭଗବାନ ପୌଗଣ୍ଡ ବୟସ ଆରମ୍ଭ ହେଇଗଲା, ବଭୁବତୁ ମାନେ ରାମ ଏବଂ କୃଷ୍ଣ ବଭୁବତୁ ତୌ ଦୁଇ ଜଣ ଯାକ ପଶୁପାଳ ସମ୍ମତୌ। ଆ ଭିତରେ ବହୁତ କଥା ହେଇଯାଇଛି। ତା ଭିତରେ କ'ଣ ହେଇଛି କି ନା ଯେଉଁ ବଛାମାନେ ସବୁ ଥିଲେ ସେମାନେ ବଡ଼ ହେଇଗଲେ, ତାପରେ ଯେଉଁ ରହିଛି ସେମାନେ ତାଙ୍କର ଯେଉଁମାନେ ବଡ଼ ପଶୁମାନେ ଚରାଉଥିଲେ ସେମାନେ ତାଙ୍କୁ ନେବା କଥା, କିନ୍ତୁ ସେମାନେ ଗଲେନି, କୃଷ୍ଣଙ୍କୁ ଛାଡ଼ିକି ଗଲେ ନାହିଁ, କୃଷ୍ଣ ନ ଗଲେ ସେ ଯିବେ ନାହିଁ। ଏହିଭଳି ଭାବରେ ବର୍ଷାମାନେ ମଧ୍ୟ ବର୍ଷା ବଡ଼ ହେଇଗଲେ, ବଡ଼ ହେଇଗଲେ ତାଙ୍କୁ ସେ ବଡ଼ ଲୋକମାନେ ନେବେ, କିନ୍ତୁ ସେମାନେ ଗଲେନି ତାଙ୍କ ସାଙ୍ଗରେ। ଏହିଭଳି ଭାବରେ ଯେଉଁ ହେଲା, ଆଉ ବାଧ୍ୟ ହେଇକରି ତାଙ୍କୁ ସମ୍ମତି ପ୍ରଦାନ କରାଗଲା। ହଉ ଛୋଟ ପିଲା ହେଲେ କ'ଣ ହେବ, ତୁମେ ଚାଲ, ତୁମର ଅଛି ଶକ୍ତି, ତୁମେ ମାନେ କ'ଣ ଗାଭୀମାନଙ୍କୁ ଚାରଣ କରିପାରିବ। ତେଣୁ ପଶୁପାଳ ସମ୍ମତ ହଉ, ପଶୁପାଳ ମାନେ ଯେଉଁମାନେ ଥିଲେ ଟିକେ ବୟସ୍କ ଗୋପାଳମାନେ ଥିଲେ ସେମାନଙ୍କର ଠିକ୍ ଅଛି, କୃଷ୍ଣ ବଳରାମ ଚାଲନ୍ତୁ ଆମ ସାଙ୍ଗେ। ସେମାନେ ମଧ୍ୟ ଚାହାନ୍ତି କୃଷ୍ଣ ବଳରାମ ସାଙ୍ଗରେ ଗଲେ ତାଙ୍କର ଭାଗ୍ୟ ଖୋଲିଯିବ, ଭଗବାନଙ୍କ ସହିତ ଲୀଳା କରିବେ କ'ଣ ଛୁଟିଆ କଥା। ତେଣୁ ସେମାନେ ସମ୍ମତି ଦେଲେ। ନନ୍ଦ ମହାରାଜ କହିଲେ ହଉ ଠିକ୍ ଅଛି ଚାଲ। ଯଶୋଦା ମା ନନ୍ଦ ମହାରାଜ ମଧ୍ୟ କାହାକୁ ଗୋଚାରଣ କରୁଥିଲେ, ନନ୍ଦ ମହାରାଜ ରାଜା ସିଏ ଆଉ କ'ଣ ଗୋଚାରଣ କରିବେ, ନନ୍ଦ ମହାରାଜ ମଧ୍ୟ ଗୋଚାରଣ କରୁଥିଲେ। ତେଣୁ ପଶୁପାଳ ସମ୍ମତ ହଉ ଘାସାରୟନ୍ତ ସଖିବି। ତେଣୁ ଭଗବାନ ଗୋପାଷ୍ଟମୀ ତିଥି ଯେଉଁ ରହିଛି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି, ଯାହାକୁ ଗୋପାଷ୍ଟମୀ ବୋଲି କୁହାଯାଏ, ସେହିଦିନ ଏ ଲୀଳାଟି ଆରମ୍ଭ ହେଲା। ଭଗବାନ ଚାଲିଲେ ସକାଳୁ ସକାଳୁ, ଘାସ ଗାଭୀଙ୍କୁ ଚାରଣ କରେଇଲେ, ଆଉ ବର୍ଷା ଚାରଣ ବନ୍ଦ କଲେ, ବର୍ଷା ଚାରଣ ଅନ୍ୟ ଛୋଟ ପିଲାମାନେ ସବୁ କରିବେ। କୃଷ୍ଣ ବଳରାମ ଚାଲିଲେ ଗା ଚାରଣ କରିବା ପାଇଁ ଅନ୍ୟମାନଙ୍କ ସହିତ, ଯେଉଁମାନେ ଟିକେ ବୟସ୍କ ଗୋପମାନେ ଅଛନ୍ତି ତାଙ୍କ ସହିତ ଭଗବାନ ଚାଲିଲେ ଲୀଳା କରିବେ। ଘାସ ଚାରୟନ୍ତୁ ସଖିଭି ସମଙ୍କଦେଇ, ସଖିଭି ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ହଜାର ହଜାର ସାଙ୍ଗ ବାଳକମାନେ ରହିଛନ୍ତି, ଆଉ ଏମାନେ ପୁଣି ବୟସ୍କ ଗୋପମାନେ ମଧ୍ୟ ରହିଗଲେ ତାଙ୍କ ସାଙ୍ଗରେ, ସଖିଭି ସମଙ୍କଦେଇ ତାଙ୍କ ସହିତ ପଦେଇ ବୃନ୍ଦାବନ ପୁଣ୍ୟ ଅତିବ ଚକ୍ରତୁ। ଭଗବାନଙ୍କର ଯେଉଁ ପାଦ ପଦ୍ମ ଛୁଟି, ଆମେ ମୋତେ କାଲି କହୁଥିଲି ନା ଅଠାବନ ଶ୍ଲୋକ, ସମାସିତା ଯେ ପଦ ପଲ୍ଲଭ ପ୍ରଭମ, ଭଗବାନଙ୍କ ପାଦ ପଦ୍ମ ଏ ଗୋଟେ ନୌକା ଭଳି। ତେଣୁ ଭଗବାନ ସେଇ ପାଦରେ, ସେଇ ବହୁତ କୋମଳ ପାଦରେ ଭଗବାନ ଚପଲ ନ ପିନ୍ଧିକି, ଆମେ ଚପଲ ନ ପିନ୍ଧିକି ଚାଲିପାରୁନେ, ଭଗବାନ କିନ୍ତୁ ଖାଲି ପାଦରେ ସମପଦେଇ ବୃନ୍ଦାବନ ପୁଣ୍ୟମ ଅତିବ ଚକ୍ରତୁ। ଭଗବାନ ତା ପୂର୍ବରୁ ସମୟରେ ମଧ୍ୟ ଖାଲି ପାଦରେ ଯାଉଥିଲେ, କିନ୍ତୁ ଛୋଟ ପାଦ ଥିଲା, ଏଠି ତା ଯେଉଁ ପାଦରେ ଯେଉଁ ଚୁଣି ଚିହ୍ନ ସବୁ ରହିଛି, 19 ଚିହ୍ନ ରହିଛି, ବାମ ପାଦରେ 8 ଚିହ୍ନ, ଡାହାଣ ପଟେ 11 ଚିହ୍ନ, ଆଉ କେତେ ଜଣ କହନ୍ତି ଅଲଗା ଅଧିକ ମଧ୍ୟ ରହିଛି, ଯାହା ବି ହଉ ପ୍ରାୟ 19 ଚିହ୍ନ ବୋଲି କୁହାଯାଏ। ଏ ଯେଉଁ ଚିହ୍ନ ସବୁ ରହିଛି କ'ଣ ଏଇ ଯେଉଁ ଶଙ୍ଖ ଚକ୍ର ଗଦା ପଦ୍ମ ଇତ୍ୟାଦି ଅଙ୍କୁଶ ଇତ୍ୟାଦି ବହୁତ ପ୍ରକାର ରହିଛି ଚିହ୍ନ, 19 ଚିହ୍ନ ରହିଛି। ଆମେ ସେ ଚିହ୍ନ ବିଷୟରେ କହିବା ଦଶମ ସ୍କନ୍ଧ 29 ଅଧ୍ୟାୟରେ, 29 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଯାହା ବି ହଉ। ତେଣୁ ସେ ଚିହ୍ନ ଗୁଡ଼ାକ ପରିସ୍ଫୁଟ ହେଇଗଲା, ବୃନ୍ଦାବନ ପୁଣ୍ୟମ ଅତିବ ଚକ୍ରତୁ। ଭଗବାନ ଯୁଆଡ଼େ ଯାଆନ୍ତି ସେ ପାଦ ଚିହ୍ନ ରହିଥାଏ, ସୁରକ୍ଷିତ ହେଇକି ରହିଥାଏ, ତାକୁ କେହି ଚଢ଼ନ୍ତି ନାହିଁ। ଏତେ ହଜାର ହଜାର ଯାଉଛନ୍ତି, କିନ୍ତୁ ସେ ପାଦର ଯେଉଁ ଚିହ୍ନ ରହିଛି ସେଇଟା ସେଇଭଳି ଭାବରେ ରହିଥିବ, ତାକୁ କେହି ତା ଉପରେ ମାଡ଼ିବେ ନାହିଁ। ଏତେ ଗାଈମାନେ ଗଲେ, ଏତେ ସାଙ୍ଗ ବାଳକମାନେ ଗଲେ, ଏତେ କି ସବୁ ଗଲେ, କିନ୍ତୁ କିଏ ଆଉ ଲୋକମାନେ ମଧ୍ୟ ସବୁ ଯାଉଛନ୍ତି ଗାଈ ଚରଣ କରିବା ପାଇଁ, କିନ୍ତୁ ଭଗବାନଙ୍କର ଯେଉଁ ପାଦ ପଦ୍ମ ଚିହ୍ନ ରହିଛି ସେ ଚିହ୍ନଟାକୁ ଇଏ ହେବନି, ସେ ଚିହ୍ନଟା ସେଇଭଳି ଭାବେ ରହିଥିବ। ବୃନ୍ଦାବନ ଏଇଭଳି ଭାବରେ ଚିହ୍ନିତ ହେଇକି ଅତିବ ଚକ୍ରତୁ ପୁଣ୍ୟମ, ବହୁତ ପୁଣ୍ୟ, ବହୁତ ସୌଭାଗ୍ୟମାନ ହେଇଗଲେ ଏବଂ ପୁଣ୍ୟବନ୍ତ ହେଇଗଲେ ବୃନ୍ଦାବନ ଧାମ ମଧ୍ୟ ଭଗବାନ ପାଦ ପଦ୍ମର ଚିହ୍ନ ଦ୍ୱାରା ଏଇଭଳି ଭାବରେ ପରିସ୍ଫୁଟ ହେଇକିରି ସୁନ୍ଦର ଦେଖାଗଲା। ତେଣୁ ଏହି ଶ୍ଲୋକରେ କୁହାଯାଉଛି ଯେ ଶ୍ରୀଦେବ ସ୍ୱାମୀ କହୁଛନ୍ତି, ତଥା ପଞ୍ଚଦଶେ ଧେନୁ ପାଳନମ ଧେନୁକାହା ଅର୍ଦ୍ଧନମ, ଧେନୁକୁ ପାଳନ କଲେ ଧେନୁକାକୁ ଅର୍ଦ୍ଧନ କଲେ, ଅର୍ଦ୍ଧନ କଲେ ଧେନୁକାକୁ ହତ୍ୟା କଲେ, ଧେନୁକୁ ପାଳନ କଲେ ଭଗବାନ, ଧେନୁକା ଆସିଲ ଲୀଳା, ଧେନୁକା ମର୍ଦ୍ଦନ ଲୀଳା। ଶ୍ରୀଦର୍ଶନ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ପଦେଇ
पदचिह्न ध्वजादि पुण्यम चारु अतिवेति उनविंशति चिन्हा स्पष्ट उन्नीस चिन्ह जो रही स्पष्ट हो जाऊला आगुरी अस्पष्ट रोला छोटे छोटे पादरे देश टे बड़ पाद बड़ हो जाए तेणु चिन्ह सब स्पष्ट हो जाए उन्नीस चिन्ह ये आम जानते भगवान खाली कहीदे हम ना भगवान बोली तार सब स्वरूप लक्षण तटस्थ लक्षण ये सब रही है स्वरूप लक्षण भगवान कार्य द्वारा ज्ञान ये तटस्थ लक्षण आकृति प्रकृति स्वरूप ये हूँ स्वरूप लक्षण ए भगवान पाद पद्म चिन्ह रु जन जानवे भगवान बोली जन मूर्खटे हेले भी जब जानव इतनी भक्त ना खाली ये चिन्ह रु जान ये चिन्ह तो भगवान कर ये भगवान क्यों तथा जो मैंने कौन जो मैंने दुष्कृति न जो मैंने भगवान जानपरती ना ये भगवान को सब रही कौन रही भगवान विषय कह भगवत्ता को वर्णना करने लक्ष लक्ष कोटि कोटि श्लोक रही लक्ष लक्ष भक्त मैंने वर्णना कर तथापि लक्ष लक्ष लोक अच्छा से भगवान मानते ना भगवान नहांती बोली कहते तेणु ये भाव में उन्नीस चिन्ह रही सनातन गोस्वामी को श्री वैकुंठा अधिकाभिप्रायण वैकुंठ लोक मत शोभायमान हुए ना कारण वैकुंठ लोक भगवान पदत्राण रही पादुकारे भगवान चलती मथुरा एवं द्वारकारे भगवान खाली पादरे चलती ना वैकुंठ लोक भगवान खाली पादरे रहती ना आम मंदिर भगवान पादुका रही भगवान खाली पादरे मंदिर मध्य रहती ना दरकार चप्पल दरकार चप्पल थी भगवान पाखे चप्पल रही भगवान कितु वृंदावन भगवान विदाउट चप्पल चप्पल किसी ना सनातन गोस्वामी सिंह श्री वैकुंठा अधिका अभिप्रायण वैकुंठ लोक भगवान चिन्ह परिस्फुट हुए ना विष्णु समस्त विष्णु पाद से चिन्ह सब रही भगवान कृष्ण जो भाव रही तेणु ये श्लोक कौन भावार्थरे जे अघासुर जो मान संपूर्ण ग्रास करतापर ब्रह्मा जो मान अपहरण करते गोपसखा मान उत्साहित करने को श्रीकृष्ण चाहूले तेणु भगवान से मानक अनेक सुस्वादु और सुपक फल पूर्ण तालवन को नहीं जाए स्थिर कले ये अध्याय वर्णना तालवन तालवन आमर भी ये तालवन रही है ये गोटे गोटे मिनि वृंदावन यहाँ गुरुदेव कही जय राधे जय कृष्ण जय वृंदावन श्री गोविंद गोपीनाथ मदन मोहन राधाकृष्ण साहब गोटे पचपटे रही जमुना आगपटे रही महानदी रही गोवर्धन रही तालवन रही सब ये वृंदावन धाम रही वृंदावन परिवेश सृष्टि कर गुरुदेव कृपा आमको से सुजोग प्रदान कर तेणु ये मुझी कार्तिका अष्टमी से दिन चलिए भगवान गोपा अष्टमी दिन चलिए गाभी मान को लेकर चारण करने भाव में ये अध्याय आई कथ रही आम संक्षेप कौचे तेणु द्वितीय नंबर शुक्र कहुची तन माधव वेणु मुदीरयन ऋतु गोपैर्गुणद्भिशोदशोबलान्वित पशून पुरस्कृत पश्यव्यमाविशत् विहर्तु काम कुसुमाकरं वनम भगवान जो वृंदावन प्रवेश कले भगवान इच्छा हो गला विहर्तु काम भगवान कामना जात होला सेठी विहर करने कौन खेलियापाई ये वृंदावन धाम ये धाम अच्छे सब श्रेष्ठ धाम हूँ वृंदावन धाम महाप्रभु जीवन में यहाँ कह जा धाम वृंदावन ये सब धाम अच्छे सब वृंदावन सब आब धाम मूल धाम हूँ वृंदावन ये वृंदावन धाम पर गोटे कथा रही तेणु वृंदावन धाम सब धाम बाहर मूल धाम वृंदावन धाम तेणु ये जान महाधव ये कृष्ण को माधव बोली कहगला माधव माधव मधुमास मधुमास बसंत ऋतु यहाँ हूँ कौटा जो भाद्रव मास गले कार्तिक मास गले यहाँ हूँ शरत ऋतु शरत ऋतु किंतु शरत ऋतु बसंत शोभा सब ऋतुर पर सेठी ଆମେ ପିଲାଦିନେ ପଢ଼ୁଥିଲୁ ଗୋଟେ ଇଂରାଜୀରେ ଗୋଟେ ପଢ଼ୁଥିଲା ଇଏ ଆର୍ଟିକଲ ଗୋଟେ 12 months ସୋନିଆ ଆଣ୍ଡ 12 months ନା କ'ଣ ଏମିତି ଗୋଟେ ମୋର ମନେ ପଡ଼ୁଛି ଯାହା ସୋନିଆ ଆଣ୍ଡ 12 months ସେ ଗୋଟେ ଝିଅଟି ଥିଲା ତାହାର ଗୋଟେ ଭଉଣୀ ଥିଲା ସିଏ ଏ ଯେଉଁ ଝିଅଟା ରହିଛି ଏ ଝିଅଟାର ସୌନ୍ଦର୍ଯ୍ୟରେ ତାହାର ବହୁତ ଈର୍ଷା ତାହାର ବହୁତ ଈର୍ଷା ତେଣୁ ତୁମ ଥିଲା ସେଟା ସେ ଯେଉଁ ରହିଛି ତାହା ବିରୁଦ୍ଧରେ ସବୁବେଳେ ସେ ଲାଗିଥିବ ତା ବିରୁଦ୍ଧରେ ସବୁବେଳେ ଲାଗିଥିବ କିନ୍ତୁ ଭଗବାନଙ୍କର ବ୍ୟବସ୍ଥା ଇଏ ଯାହାକି ସବୁ ବ୍ୟବସ୍ଥା କରୁଥିବ ସବୁ ପ୍ରକାର ତାକୁ ସବୁ ସୁବିଧାରେ ତାର ହେଇଯାଉଥିବ ଏବେ ସବୁ ମୋର ଏକ୍ଜାକ୍ଟଲି ମନେ ପଡ଼ୁନି ପିଲାଦିନେ ଆମେ ପଢ଼ୁଥିଲୁ ସେଇଟା କହ 30 ବର୍ଷ ତଳେ କି 40 ବର୍ଷ 50 ବର୍ଷ ତଳେ ପଢ଼ୁଥିଲୁ ଆଉ ମନେ ନାହିଁ ଏଇଭଳି ଭାବରେ ତାଙ୍କ ବିରୁଦ୍ଧରେ ସେ ଲାଗୁଥିଲା ସବୁବେଳେ କିନ୍ତୁ ଭଗବାନ ସୁରକ୍ଷା ପ୍ରଦାନ କରୁଥିଲେ 12 months ବୃନ୍ଦାବନରେ ସବୁ ସମୟରେ ସବୁ ଋତୁର ପ୍ରଭାବ ରହିଛି ଶରତ ଋତୁ ହେଲେ ମଧ୍ୟ ବୃନ୍ଦାବନ ବସନ୍ତ ଋତୁର ପ୍ରଭାବ ରହିଛି ତେଣୁ ମାଧବ ଶବ୍ଦ ବ୍ୟବହାର କର ମାଧବର ବହୁତ ଅର୍ଥ ରହିଛି ସନାତନ ଗୋସ୍ୱାମୀ କହିଛନ୍ତି ସେଇଟା ଆମେ ଶୁଣିବା ତେନ ମାଧବ ବେଣୁ ମୁଦିରୟଣ୍ଡୁତୋ ଭଗବାନ ବେଣୁନାଦ କରୁଛନ୍ତି ଏ ବେଣୁନାଦ ପାଇଁ ଗୋଟେ ସ୍ୱତନ୍ତ୍ର ଭାବରେ ଗୋଟେ ଅଧ୍ୟାୟ ରହିଛି 10 ସ୍କନ୍ଧ 21 ଅଧ୍ୟାୟ ବେଣୁଗୀତ ବେଣୁଗୀତ ଆମେ ଶୁଣିବା ବେଣୁଗୀତ ଭଗବାନଙ୍କର ବେଣୁର କେତେ ପ୍ରଭାବ ରହିଛି ବେଣୁ ତେଣୁ ତେଣୁ ମାଧବ ବେଣୁ ମୁଦିରୟନ୍ ଋତୁ ଭଗବାନ ବେଣୁବାଦନ କରୁଛନ୍ତି ବେଣୁବାଦନ ଋତୁ ତାଙ୍କର ସାଙ୍ଗମାନେ ସବୁ ରହିଛନ୍ତି ଗୋପୀ ଭି ଗୋପେଇ ଗୁଣଦ୍ଭି ଗୋପମାନେ ସବୁ ରହିଛନ୍ତି ତାଙ୍କ ଚାରିପାଖରେ ରହିଛନ୍ତି ଗୋପମାନେ ଗୋପୀ ଗୁଣଦ୍ଭି ଭଗବାନ ତ ବେଣୁନାଦନ କରୁଛନ୍ତି ଗୋପମାନେ ତାଙ୍କର ଗୁଣଗାନ କରୁଛନ୍ତି ଭଗବାନଙ୍କର କେତେ ତାଙ୍କର ଭାଗ୍ୟ କେତେ ଆନନ୍ଦ କେତେ କ'ଣ ତାଙ୍କର ପ୍ରଶଂସା କରିବେ ନାହିଁ ଗୁଣଧ୍ୱି ଭଗବାନଙ୍କର ଗୁଣ ଯେଉଁ ରହିଛି ଯଶ ରହିଛି ଗାଇଲେ ଶେଷ ହେବ ନାହିଁ ତାଙ୍କ ସାଙ୍ଗ ବାଳକମାନେ ସାଧାରଣ ବ୍ୟକ୍ତି ନୁହନ୍ତି ସେମାନେ ମଧ୍ୟ ସେଇଭଳି ଭାବରେ ସ୍ପିରିଚୁଆଲ ସବୁ ସେମାନେ ଶଙ୍ଖବଦ୍ଧ ସ୍ପିରିଚୁଆଲ ବାଜିବ ଜୟ ଶ୍ରୀ ଗୋବିନ୍ଦଦାସ ହେ ଶ୍ରୀକୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ 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 ଲକ୍ଷ୍ମୀ ନୃସିଂହ ଦେବ ଶ୍ରୀ ଶ୍ରୀ ସୀତାରାମ ରଖ ହନୁମାନ ଜୀଉ କି ତେଣୁ ଏ ଯେଉଁ ରହିଛି ଗୋପମାନେ ସାଙ୍ଗ ବାଳକମାନେ ସବୁ ଆସିବ ତାଙ୍କ ନାଁ ସବୁ ଆସିବ ଗୋପମାନେ ସ୍ୱ ଗୋପୀ ବି ଗୋପେଇ ଗୁଣଦ୍ଭି ସ୍ୱଯଶ ବଳାନ୍ୱିତ ଭଗବାନଙ୍କର ଯଶକୁ ଗାଣ କରୁଛନ୍ତି ଭଗବାନ ଉତ୍ତମ ଶ୍ଳୋକ ବୋଲି କୁହାଯାଏ ଉତ୍ତମ ଶ୍ଳୋକ ତାଙ୍କର ଯଶ ଏ ଭୌତିକ ଜଗତର ନୁହଁ ଭୌତିକ ଜଗତର ଉର୍ଦ୍ଧ୍ୱରେ ତମ ଗୁଣରୁ ଉର୍ଦ୍ଧ୍ୱରେ ଭଗବାନଙ୍କର ଯଶ ଉତ୍ତମ ଶ୍ଳୋକ ତେଣୁ ତାଙ୍କ ନାଁ ହେଉଛି ଉତ୍ତମ ଶ୍ଳୋକ ତେଣୁ ତାଙ୍କର ସ୍ୱଯଶ ବଳାନ୍ୱିତ ବଳାନ୍ୱିତ କହିଲେ ବଳ ବଳରାମ ଭଗବାନ ବଳଙ୍କର ବଳରାମଙ୍କର ନାମ ସଂକରଣ ହୋଇଥିଲା 10 ସ୍କନ୍ଧ 8 ଅଧ୍ୟାୟରେ ଆମେ ଶୁଣୁଥିଲେ ବଳ ବଳାଧିକା ବଳ ବିଭୁ ତାଙ୍କର ବଳ ଏତେ ରହିଛି ସେଥିପାଇଁ ତାଙ୍କ ନାମ ବଳ ଆଉ ଲୋକରମଣା ରାମ ଲୋକଙ୍କୁ ଆନନ୍ଦ ପ୍ରଦାନ ଦିଏ ସେଥିପାଇଁ ତାଙ୍କ ନାମ ରାମ ଆଉ ଗୋଟିଏ ହେବ ନାମ ସଂକର୍ଷଣ ଭଗବାନଙ୍କର ତେଣୁ ବଳାନ୍ୱିତ କହିଲେ ବଳରାମଙ୍କ ସହିତ ଏ ବର୍ତ୍ତମାନ ଏହି ଲୀଳା ଚାଲିଲା ଗୋଗଣ୍ଡ ଲୀଳା ଏବଂ ପଶୁନ୍ ପୁରସ୍କୃତ ପଶୁନ୍ କାହିଁକି କୁହାଗଲା ଗାଭୀନ୍ ଗାଭୀ କହିବା ନ କହି ପଶୁ କାହିଁକି କୁହାଗଲା ଏଠି ସବୁ ପ୍ରକାର ପଶୁ ରହିଛନ୍ତି ଛେଳିଠୁ ଆରମ୍ଭ କରିକି ମଇଁଷିମାନେ ମଧ୍ୟ ଅଛନ୍ତି ଏଭଳି ଭାବରେ ସବୁ ପଶୁ ରହିଛନ୍ତି ସେଥିପାଇଁ ପଶୁନ୍ ବୋଲି କୁହାଗଲା ପଶୁନ୍ ପୁରସ୍କୃତ ପୁରସ୍କୃତ କହିଲେ ଆଗରେ ରଖିକରି ପଶୁମାନଙ୍କୁ ଆଗରେ ରଖି ଭଗବାନ ପଛରେ ଯାଉଛନ୍ତି ପଛରେ ସାଙ୍ଗ ବାଳକମାନଙ୍କ ସହିତ ଯାଉଛନ୍ତି ପଶୁନ୍ ପୁରସ୍କୃତ ପଶବ୍ୟ ମହାବିଶଦ ଏହି ବୃନ୍ଦାବନକୁ ଆଗରୁ ଯେଉଁ ଥିଲା କୁମାର ବୟସରେ ଯେଉଁ ଲୀଳା କରୁଥିଲେ ସେଇ ତାଙ୍କର ଯେଉଁ ରହିଛନ୍ତି ବ୍ରଜ ପାଖରେ ଏତିକି ଲୀଳା କରୁଥିଲେ ବେଶୀ ଦୂର ଯାଉନଥିଲେ ଆଜି ଟିକେ ଦୂରକୁ ଗଲେ ଗାଭୀ ଗାଭୀମାନଙ୍କୁ ପାଳନ କାରଣ କରେଇବେ ବର୍ଷାମାନେ ସେ ପାଖରେ ଚରିବେ ଗାଭୀମାନେ ଦୂରକୁ ଚାରିବେ। ତେଣୁ ଏଇଭଳି ଭାବରେ ରହିଛନ୍ତି, ଟିକେ ଦୂରକୁ ଗଲେ, ଆଉ ଟିକେ ଭିତରକୁ ଗଲେ, ପ୍ରବେଶ କଲେ, ବଣକୁ ପ୍ରବେଶ କଲେ, ତାଳବନ, ତାଳବନ ଟିକେ ଆଉ ଟିକେ ଦୂରକୁ ରହିବ, ସାତ ମାଇଲ ନା କେତେ, ସାତ ମାଇଲ ନା କେତେ ରହିଛି ଆମେ ଶୁଣିବା, ସେଇଟା ତାଳବନକୁ ଯିବେ, ତାଳବନ ଯାଇନାହାନ୍ତି, ସେ ପାଖରେ ଯାଉଛନ୍ତି, ସେଇଠୁ ତାଳବନଟା ରହିଛି କେତେ ବାଟ ଆମେ କହିବା, ମୁଁ ଭାବୁଛି ସାତ ମାଇଲ ବୋଧେ ଯେଉଁ ରହିଛି ଖୁସ, ଆମେ ସେଇଟା ପରେ କହିବା, ସେ ସମୟଟା ଆସିଲେ କହିବା। ତେଣୁ ଏହିଭଳି ଭାବରେ ବୃନ୍ଦାବନ ପ୍ରବେଶ କରୁଛନ୍ତି। ପଶବ୍ୟ ମା ବିଶତ, ଅସଭ୍ୟ କହିଲେ ପଶୁମାନଙ୍କ ପାଇଁ ଖାଦ୍ୟ ସବୁ ରହିଛି, ଅସଭ୍ୟ ତୃଣ ଇତ୍ୟାଦି ସବୁ ରହିଛି, ଘାସ ଫାସ, ଘାସ ଇତ୍ୟାଦି ବହୁତ ସୁନ୍ଦର ଭାବରେ ଘାସ ରହିଛି ଏ ବୃନ୍ଦାବନ ଘାସ। ଇଏ ମଧ୍ୟ ଭୌତିକ ଘାସ, ଭୌତିକ ଘାସ ନୁହଁ, ଏ ବୃନ୍ଦାବନ ଘାସ ମଧ୍ୟ ମାନେ କ'ଣ, ଏମାନେ ସ୍ପିରିଚୁଆଲ, ଏମାନେ ମଧ୍ୟ ସ୍ପିରିଚୁଆଲ ସବୁକିଛି। ବୃନ୍ଦାବନର ଚିନ୍ତାମଣି ଧାମ, ବୃନ୍ଦାବନମ ଚିନ୍ତାମଣି ଧାମ, ସବୁ ସବୁ କ'ଣ, ସବୁ ହେଉଛି ସ୍ପିରିଚୁଆଲ, ଏ ମ୍ୟାଟେରିଆଲ ନୁହଁ, ମାନେ କୌଣସି ଘାସ ମଧ୍ୟ ସ୍ପିରିଚୁଆଲ, ସବୁକିଛି ସ୍ପିରିଚୁଆଲ ଅସଭ୍ୟ। ତେଣୁ ଗାଭୀମାନଙ୍କୁ ସିଏ କହିବା ପାଇଁ ସବୁ ପ୍ରକାର ବହୁତ ସୁନ୍ଦର ସୁନ୍ଦର ଘାସ ସବୁ ହେଇଛି, ଘାସ ପସଭ୍ୟ ସେଠି କୁହାଗଲା। ତେଣୁ ଭଗବାନ ପ୍ରବେଶ କରୁଛନ୍ତି, ଆଗେ 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 ଗାୟା ପଛେ ଗୁଆଲ, ଗୋଟେ ଗୀତଟେ ଅଛି, ଛୋଟ ସୁମେହର ନନ୍ଦନ ଗୋପାଳ, ଆଗେ ଗୱା ପଛେ ଗୁଆଲ, ଆଗରେ ଗାଈମାନେ ଅଛନ୍ତି, ପଛରେ ଗୋପବାଳକମାନେ ଅଛନ୍ତି, ଛୋଟ ସୁମେହର ମଦନ ଗୋପାଳ, ମଦନ ଗୋପାଳ ଏଇଭଳି ଭାବରେ ବୃନ୍ଦାବନ ଲୀଳା କରୁଛନ୍ତି। ବତ୍ସା ଚାରଣ ସରିଗଲା, ବର୍ତ୍ତମାନ ଗୋ ଚାରଣ କରିବେ, ଆଗେ ଗୱା ଆଗେ ଗୟା ଆଗେ ଗୱା ଗୱା ପଛେ ଗୁଆଲ, ଆଗରେ ଗାଈମାନେ ଅଛନ୍ତି, ପଛରେ ଗୁଆଲମାନେ ଅଛନ୍ତି, ଛୋଟ ସୋ ମେହର ମଦନ ମଦନ ଗୋପାଳ, ଏଇଭଳି ଭାବରେ ଲୀଳା ସବୁ ରହିଛି ଭଗବାନଙ୍କର। ତେଣୁ ପଶୁନ୍ ପୁରସ୍କୃତ ପଶବ୍ୟ ମହାବିଷଦ, ଭଗବାନ ପ୍ରବେଶ କରୁଛନ୍ତି, ଧୀରେ ଧୀରେ ଯାଉଛନ୍ତି, ବେଣୁନାଦନ କରୁଛନ୍ତି, ଆଉ ଆନନ୍ଦରେ ସେମାନେ ଚାଲିକରି ଯାଉନାହାନ୍ତି, ଡେଣ୍ଡିକା ଡେଣ୍ଡିକା ନୃତ୍ୟ କରିକି ଯାଉଛନ୍ତି, କ'ଣ ଗମନ ନାଟ୍ୟ ଗମନ ଅପି, ଭଗବାନଙ୍କ ଚାଲିଟା ଯେମିତି ଛୋଟ ପିଲା ଡେଣ୍ଡିକା ଯାଆନ୍ତି, ସେମିତି ଭଗବାନ ସେଇଭଳି ଭାବେ ଯାଉଛନ୍ତି, ନୃତ୍ୟ କରି କରିକା ଯାଉଛନ୍ତି। ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ସେ ଶ୍ଳୋକଟି ଆସିବ, ପ୍ରାମିଶ ଗୀତ କୀର୍ତ୍ତି, ଭଗବାନ କ'ଣ ନଟବର ବପୁ ନୃତ୍ୟ କରି କରିକା ଯାଉଛନ୍ତି, ଭଗବାନ ରୂପକୁ ଯେ ଦେଖିଥିବ, ଭଗବାନ ରୂପ ଏଇଠି ରହିଛନ୍ତି ପଛପଟେ, ଦେଖିଥିବ ଯେ କି ନୃତ୍ୟ କରୁଛନ୍ତି, ନଟବର ଜଣେ ନଟର ଶ୍ରେଷ୍ଠ, ହଁ ନଟବରପୁ, ନଟବରପୁ ମାନେ କ'ଣ ଯଦି ଦେଖିବ ନୃତ୍ୟ କରିବେ କି, ନଟବର ନଟ ବୋଲି ଖାଲି ନଟ ନୁହଁ, ନଟବର ଶ୍ରେଷ୍ଠ ନଟ, ଏଇ ତାଙ୍କ ଲୀଳା ଶୁଣିବା ଦଶମ ଷୋହଳ ଅଧ୍ୟାୟରେ, ନଟ ଏବେ ନୃତ୍ୟ କରିବେ, କାଳିଆର ଫଣାରେ ନୃତ୍ୟ କରିବେ, ଯେଉଁ ଫଣା ଚାହୁଁଥିବ ତାଙ୍କୁ ଦଂଶନ କରିବା ପାଇଁ ସେଇ ଫଣାକୁ ଦମନ କରିକି ସେ ନୃତ୍ୟ କରିବେ, ଅଖିଳ ଅଖିଳ କଳା ଗୁରୁ ନନଟ, ଯେତେ କଳା ଅଛି ତାଙ୍କର ଗୁରୁ ହେଉଛନ୍ତି ସିଏ, ଏଭଳି ନୃତ୍ୟ କେହି କରିପାରିବେ ନାହିଁ, ଇତିହାସରେ ନାହିଁ, ଭଗବାନଙ୍କୁ ନୃତ୍ୟ କରିବେ, କାଳିଆ ଉପରେ ନୃତ୍ୟ କରିବେ, ଏଭଳି କେହି ନୃତ୍ୟ କରିପାରିବେ ନାହିଁ, ଯେତେ ବଡ଼ ନୃତ୍ୟ ଗୁରୁ ହୁଅନ୍ତୁ ସେ କରିପାରିବେ ନାହିଁ, କିନ୍ତୁ ଭଗବାନ ଅଖିଳ କଳା ଆଦି ଗୁରୁ ସେ ନୃତ୍ୟ କରିବେ, ସବୁକିଛି କରିପାରିବେ। ତେଣୁ ଭଗବାନ ପ୍ରବେଶ କରୁଛନ୍ତି, ବିହର୍ତ୍ତୁ କାମ, ଭଗବାନ ବିହରଣ କରିବା ପାଇଁ ତାଙ୍କର ଇଚ୍ଛା ଜାଗ୍ରତ ହେଉଛି, କାମ ଭଗବାନ କହୁଛନ୍ତି ପୂର୍ଣ୍ଣ କାମ, ତାଙ୍କର କୌଣସି କାମନା ନାହିଁ, ଆମର ହଜାର ହଜାର କାମନା ରହିଛି, କୋଟି କୋଟି କାମନା ରହିଛି, କୋଟି କୋଟି ଜନ୍ମ ଧରିକିରି ଆମେ କାମନା କରୁଛୁ, ଏଇଟା ଦରକାର ସେଇଟା ଦରକାର ସେଇଟା ଦରକାର ସେଇଟା ଦରକାର, ଶେଷ ହୋଇପାରୁନାହିଁ, କିନ୍ତୁ ଭଗବାନ ହେଉଛନ୍ତି ପୂର୍ଣ୍ଣ କାମ, ତାଙ୍କର କୌଣସି କାମନା ନାହିଁ, କିନ୍ତୁ ତଥାପି ସେ ବୃନ୍ଦାବନ ପରିବେଶ ବିହର୍ତ୍ତୁ କାମ, ଭଗବାନ ବିହରଣ କରିବା ପାଇଁ ତାଙ୍କର କାମନା ଜାଗ୍ରତ ହେଲା, ଭଗବାନ ହେଇକରି ମଧ୍ୟ ତାଙ୍କର କାମନା ଜାଗ୍ରତ ହେଲା, ବିହର୍ତ୍ତୁ କାମ। କୁସୁମାକରଂ ବନମ, ବହୁତ ସୁନ୍ଦର ବନ, କୁସୁମାକରଂ ଖାଲି ଫୁଲ ଫଳ ସବୁ ଗଦା ହେଇକି ରହିଛି, ଅନାବନା ଗଛ କିଛି ନାହିଁ, ସବୁ ଫୁଲ ଫଳ ଗଛ ସବୁ ରହିଛି, ହଁ ଯୁଆଡ଼େ ଯେତେ ଯେତେ ଫଳ ଯେତେ ଫୁଲ ଆଣି ସବୁ ସେ ସହବ ନାହିଁ, ଆମେ ଶୁଣିବା ଏଇଟା। କୁସୁମାକରଂ ବନମ, କୁସୁମାକର କହିଲେ ଅନେକ ପ୍ରକାର ଫୁଲ ରହିଛି, ଏବଂ ସେ ଆମର ଏଇ ସାଧାରଣ ଫୁଲ ନୁହଁ,
ସବୁ ସୁଭାଷିତ ଫୁଲ, କୌଣସି ଗନ୍ଧହୀନ ଫୁଲ ନାହିଁ, ସବୁ ସୁଭାଷିତ, ବହୁତ ସୁଭାଷ ରହିଛି। ଏ ସବୁ ଗୁଡ଼ାକ ମଧ୍ୟ ସବୁ ସ୍ପିରିଚୁଆଲ, ଏ କୌଣସି ମାଟେରିଆଲ ନୁହଁ। ଏସବୁ ବୃନ୍ଦାବନ ସବୁ କିଛି ଭୌତିକ କିଛି, ସବୁ କିଛି ଦିବ୍ୟ ଭଗବାନଙ୍କର। ତେଣୁ ଏ ଶ୍ଳୋକରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରଥମ ଦିନ କ୍ରୀଡ଼ା, ପ୍ରଥମ ଦିନର କ୍ରୀଡ଼ାଟାକୁ କୁହାଯାଉଛି। ପ୍ରଥମ ଦିନ ଯେଉଁ ଗଲେ ସେଇ ଦିନଟା କ୍ରୀଡ଼ାକୁ କୁହାଯାଉଛି। ଶ୍ରୀ ବୃନ୍ଦାବନ ବୃନ୍ଦାବନକ୍ଷମ ପଶୁ ନୀତି କ'ଣ ନା, ସଙ୍ଗୀନା ମହିଷାଦି ଅପେକ୍ଷା ପଶୁ ବୋଲି କାହିଁକି କୁହାଗଲା ନା, ଏଠି ମଧ୍ୟ ସବୁ ମହିଷି ଇତ୍ୟାଦି ସବୁ ରହିଛି, ଛେଳି ଛେଳି ମଧ୍ୟ ରହିଛନ୍ତି, ସେଥିପାଇଁ ପଶୁ ଶବ୍ଦ କୁହାଗଲା। ତେଣୁ ଏ ଶ୍ଳୋକରେ କହୁଛନ୍ତି ସନାତନ ଗୋସ୍ୱାମୀ ଆହୁରି କହିଛନ୍ତି କାହିଁକି ମାଧବ କୁହାଗଲା, କାହିଁକି ମାଧବ କୁହାଗଲା, ମାଧବ କହିଲେ କ'ଣ, ମାଙ୍କର ଧବ, ମା ହେଉଛନ୍ତି ରାଧାରାଣୀ, ତାଙ୍କର ସ୍ୱାମୀ ହେଉଛନ୍ତି ଶ୍ରୀକୃଷ୍ଣ ମାଧବ। ସୌଭାଗ୍ୟର ଦେବୀ ଲକ୍ଷ୍ମୀଙ୍କ ପତି ରୂପେ ଶ୍ରୀକୃଷ୍ଣଙ୍କୁ ଇଙ୍ଗିତ କରେ, ମାଧବ କହିଲେ କୃଷ୍ଣ। ଏହି ନାମ ଓ ଅର୍ଥ ମଧ୍ୟ ପ୍ରକାଶ କରେ ଯେ ଭଗବାନ ଶ୍ରୀକୃଷ୍ଣ ମଧୁକୂଳରେ ଅବତରଣ କରିଥିଲେ। ମଧୁ ହେଉଛନ୍ତି ଯେଉଁ ରହିଛନ୍ତି କାତ୍ୟାବର୍ଯ୍ୟ ଅର୍ଜୁନଙ୍କ ପୁତ୍ର ହେଉଛନ୍ତି ମଧୁ, ତାଙ୍କର ପୁତ୍ର ହେଉଛନ୍ତି ବୃଷ୍ଣି, ନା ବୃଷ୍ଣିଙ୍କର ପୁତ୍ର ମଧୁ, ଏଭଳି ଭାବରେ ସବୁ ରହିଛି। ଏ ମଧୁବଂଶରେ, ଏଇ ଯଦୁବଂଶରେ ସବୁ ଆସୁଛନ୍ତି ଏମାନେ ମଧୁ, ତେଣୁ ମଧୁବଂଶରେ ଆସୁଛନ୍ତି ମାଧବ। ଆଉ ଯେହେତୁ ବସନ୍ତ ଋତୁ ମାଧବ ନାମରେ ପରିଚିତ, ତେଣୁ ବୁଝିବାକୁ ହେବ ଯେ ଯେତେବେଳେ କୃଷ୍ଣ ବୃନ୍ଦାବନ ଅରଣ୍ୟରେ ପ୍ରବେଶ କଲେ ସେତେବେଳେ ତା ଫୁଲ ଓ ସରୋବରେ ସ୍ୱର୍ଗୀୟ ପରିବେଶରେ ପୂର୍ଣ୍ଣ ହୋଇ ଆପେ ଆପେ ବସନ୍ତର ସମସ୍ତ ଐଶ୍ୱର୍ଯ୍ୟ ପ୍ରଦାନ କରୁଥିଲା। ଯଦି ଶରତ କାଳ, କିନ୍ତୁ ବସନ୍ତ ଋତୁର ଶୋଭା ସେଠି ପ୍ରକାଶ ପାଉଥିଲା। ଆମେ ଯାଇଥିଲୁ ଯେତେବେଳେ 1996 ବ୍ରଜମଣ୍ଡଳ ପରିକ୍ରମା କରୁଥିଲୁ, 84 କୋଷ ବ୍ରଜମଣ୍ଡଳ ପରିକ୍ରମା ଗୋଟେ ମାସ କରିଥିଲୁ। ଏ କାର୍ତ୍ତିକ ମାସରେ କେଉଁଠି ଗ୍ରୀଷ୍ମ ରହିଛି, କେଉଁଠି ବର୍ଷା ରହିଛି, କେଉଁଠି ଶରତ ରହିଛି, କେଉଁଠି ବସନ୍ତ ରହିଛି, ଆମେ ତାକୁ ଅନୁଭବ କରୁଥିଲୁ। ବିଭିନ୍ନ ପ୍ରକାର ସବୁ ପ୍ରକାର ରହିଛି, ଫରେଷ୍ଟ ଦ୍ୱାଦଶ ମାସ ସବୁ ମାସ, ସବୁ ଋତୁ, ସବୁ ସମୟ ରହିଛି ବୃନ୍ଦାବନରେ। ତେଣୁ ଶ୍ରୀକୃଷ୍ଣଙ୍କର ମାଧବ ରୂପେ ପରିଚିତ ହେବା ଆଉ ଏକ କାରଣ ହେଲା ଯେ ସେ ମଧୁର ରସରେ ତାଙ୍କ ଲୀଳା ଉପଭୋଗ କରନ୍ତି। ମଧୁର ରସ କହିଲେ ମାଧୁର୍ଯ୍ୟ, 5ଟି ରସ ରହିଛି ଅନୁକୂଳ ରସ, ଗୋଟେ ହେଉଛି ଶାନ୍ତ, ଦାସ୍ୟ, ସାକ୍ଷ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ। ଗୋପୀମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ ଥିଲେ, ତେଣୁ ମାଧୁର୍ଯ୍ୟ ରସକୁ ମଧ୍ୟ ଭଗବାନ ଆସ୍ୱାଦନ କରିବେ, ତେଣୁ ମାଧବ। ଏ ଗୋଟିଏ ଶବ୍ଦରେ କେତେ କଥା ରହିଛି, ସନାତନ ଗୋସ୍ୱାମୀ ସେଠି ପ୍ରକାଶ କରିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ପ୍ରବେଶ କରୁଛନ୍ତି। ଆଉ ଗୋଟେ ଶ୍ଳୋକ ଆମେ ପାଠ କରିବା, ତନ୍ମଞ୍ଜୁ ଗୋଷାଳି ମୃଗଦ୍ୱିଜା କୁଳମ୍ ମହାନ୍ ମନ ପ୍ରକ୍ଷ ପୟ ସରସ୍ୱତା ବାତେନ ଜୁଷ୍ଟଂ ଶତପତ୍ର ଗନ୍ଧିନା ନିରୀକ୍ଷରନ୍ତୁ ଭଗବାନ ମନୁ ଦଧେ। ଭଗବାନଙ୍କର ମନ ଆରମ୍ଭ ହେଲା, ଭଗବାନଙ୍କ ଦିବ୍ୟ ମନ, ଆମର ମନ ହେଉଛି ଭୌତିକ, କିନ୍ତୁ ଆମେ ଯଦି ମନରେ ଭଗବାନଙ୍କୁ ଚିନ୍ତା କରିବା ସବୁବେଳେ ତାହେଲେ ଆମର ମନ ମଧ୍ୟ ଦିବ୍ୟ ହୋଇଯିବ। ଆମର ମନର କହିଲେ 3ଟି କାର୍ଯ୍ୟ ରହିଛି, ବା ଧର୍ମ ହେଉଛି 3ଟି, ମନର ଧର୍ମ କିଏ କହିପାରିବେ କ'ଣ କ'ଣ, ବହୁତ ଥର କହିଲେଣି, ଥିଙ୍କିଙ୍ଗ ଫିଲିଙ୍ଗ ୱିଲିଙ୍ଗ, ଏ 3ଟି ହେଉଛି ମନର ଧର୍ମ। ସେ ଚିନ୍ତା କରିବ, ଅନୁଭବ କରିବ ଏବଂ ଇଚ୍ଛା କରିବ, ଥିଙ୍କିଙ୍ଗ ଫିଲିଙ୍ଗ ୱିଲିଙ୍ଗ। କିନ୍ତୁ ଏ ଭଗବାନଙ୍କର ସବୁକିଛି ଦିବ୍ୟ, ତା ଦେହରେ କୌଣସି ମ୍ୟାଟେରିଆଲ ବସ୍ତୁ ନାହିଁ, ତେଣୁ ଭଗବାନଟି କୁହାଯାଉଛି ନିରୀକ୍ଷ ରନ୍ତୁ ଭଗବାନ ମନ ଦଧେ। ଭଗବାନ ମନ ହେଲା ରମଣ କରିବା ପାଇଁ, ଏ ବୃନ୍ଦାବନ ପରିବେଶ ଦେଖିକରି ଭଗବାନଙ୍କର ମନ ମଧ୍ୟ ଆକର୍ଷିତ ହୋଇଗଲା। ଆମେ ଯେଉଁ ଭକ୍ତି କରୁଛେ, ଏଇଟା ମୁଁ ଲେଖିଲି ନାହିଁ ନା, ଭକ୍ତିରେ ଏଇଟା ଗୋଟେ ରହିଛି, 6ଟି ଗୁଣ ରହିଛି, ତା ଦେହରେ ଗୋଟେ ହେଉଛି ଶ୍ରୀକୃଷ୍ଣ ଆକର୍ଷଣୀୟ ସା, ଭଗବାନ ସେ ଆକର୍ଷଣ, ଭଗବାନ କୃଷ୍ଣ କହିଲେ ସମସ୍ତଙ୍କୁ ଆକର୍ଷଣ କରନ୍ତି, କୃଷ୍ଣ ସମସ୍ତଙ୍କୁ ଆକର୍ଷଣ କରନ୍ତି, କିନ୍ତୁ ଭକ୍ତି ଏଭଳି, ଭକ୍ତି ଦ୍ୱାରା ଭଗବାନ ଆକର୍ଷିତ ହେଇ ଆସନ୍ତି। ଭକ୍ତିରେ 6ଟି ଲକ୍ଷଣ ରହିଛି, କ'ଣ ଏଥିରେ ବର୍ଣ୍ଣନା କରାଯାଇଛି ଭକ୍ତିର ସାମନ୍ତ ସିନ୍ଧୁରେ। ତେଣୁ ଏ ଭଗବାନଙ୍କର ବୃନ୍ଦାବନ ଭଗବାନ ଧାମ ଏଭଳି ରହିଛି, ଭଗବାନ ମଧ୍ୟ ଆକର୍ଷଣ କରୁଛନ୍ତି। ତେଣୁ ଏଇଠି କୁହାଯାଉଛି, ତେଣୁ ଏଇ 5ଟି ଯେଉଁ ଆମର ରହିଛି ଇନ୍ଦ୍ରିୟ,
ସେ ପାଞ୍ଚଟି ଇନ୍ଦ୍ରିୟ ଆନନ୍ଦ ପ୍ରାପ୍ତ ହେବେ ଏଭଳି ଭାବରେ ରହିଛି। ଏଇଟା ଭାବାର୍ଥରେ କୁହାଯିବ ସେଇଟା ପାଞ୍ଚଟି ଯେଉଁ ଇନ୍ଦ୍ରିୟ ରହିଛି ଚକ୍ଷୁ ଜ୍ଞାନେନ୍ଦ୍ରିୟ କଥା କୁହାଯିବ ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ଏବଂ ତୋପ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ପାଞ୍ଚଟି ବିଷୟ ରହିଛି। ଏ ପାଞ୍ଚଟି ଯାକ ବିଷୟ ସେଇଠି ଉପଲବ୍ଧି ରହୁଛି ସବୁ ଇନ୍ଦ୍ରିୟମାନେ ସେ ଆନନ୍ଦ ପ୍ରାପ୍ତ ହୋଇପାରିବେ ପାଞ୍ଚଟି ଯାକ ବିଷୟ। ଏବେ ଆମର ଯେଉଁ ରହିଛି ଗରମ ଆମର ଆମେ ରହିପାରୁନାହୁଁ ଗରମ ହେବାରୁ ସେଠି କିନ୍ତୁ ଗରମ ହେବାର ନାହିଁ ଏ ଶ୍ଳୋକରେ ବର୍ଣ୍ଣନା କରାଯାଉଛି ଗରମ ହେବାରୁ ଆମକୁ ଅସୁବିଧା ଲାଗୁଛି କିନ୍ତୁ ସେଠି ଗରମ ହେବାର ନାହିଁ ପାଞ୍ଚଟି ଯାକ ଇନ୍ଦ୍ରିୟ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଯେମିତି ମନ୍ଦ ମନ୍ଦ ବାୟୁ ଆସୁଛି ତନ୍ ମଞ୍ଜୁ ଘୋଷ ମଞ୍ଜୁ ବହୁତ ସୁନ୍ଦର ଘୋଷ ଶବ୍ଦ ହେଉଛି ପଶୁ ପକ୍ଷୀମାନେ କିଏ କାହା ଭେବା ବମ୍ବା ବା ସେମିତି ତ କରୁଛନ୍ତି ପଶୁମାନେ ରହିଛନ୍ତି ସେଠିକାର ଯେଉଁ ରହିଛନ୍ତି ପଶୁ ହରିଣ ଇତ୍ୟାଦି ସବୁ ସବୁ ରହିଛନ୍ତି ବାଘ ସିଂହ ମଧ୍ୟ ରହିଛନ୍ତି ଖାଲି ହରିଣ ରହିଛନ୍ତି ତା ନୁହଁ ଏବଂ ପକ୍ଷୀମାନେ ରହିଛନ୍ତି ମୃଗ ମୃଗ କହିଲେ ପଶୁ ଏବଂ ଦ୍ୱିଜ ଦ୍ୱିଜ କହିଲେ ପକ୍ଷୀ ଏବଂ ଅଳି ଉଳ ଦ୍ୱିଜା ଅଳି ଦ୍ୱିଜା କୂଳ ଦ୍ୱିଜରେ ଆକୁଳ ଭର୍ତ୍ତି ହେଇକି ରହିଛନ୍ତି ବୃନ୍ଦାବନ ଧାମରେ ସମସ୍ତେ ସ୍ପିରିଚୁଆଲ କେହି ମ୍ୟାଟେରିଆଲ ନୁହନ୍ତି ତେଣୁ ଏଇ ଯେଉଁ ଘୋଷ ଆସୁଛି ବହୁତ ସୁନ୍ଦର ଘୋଷ ଆସୁଛି ପକ୍ଷୀ ପାଖୀ ମାନେ ସବୁ ରହୁଛନ୍ତି କିଏ କୁ କିଏ କାହା ସବୁ ଯେଉଁ ମୟୂର ବଜାଉଛି ସବୁ ବଜୁଛି ସବୁ ବିଭିନ୍ନ ପ୍ରକାର ପଶୁପକ୍ଷୀ ଆଜି କ'ଣ ଆମର ଗୋଟେ ପଶୁକୁ ରଖା ଧରାଗଲା ପକ୍ଷୀକି ଶୁଆ ପକ୍ଷୀକି ଧରାଗଲା ସେ କୃଷ୍ଣ କୃଷ୍ଣ କହିବ ନହେଲେ ରାମ ରାମ କହିବ ରାମ କୃଷ୍ଣ କହିବ ଉଡ଼ି ସାରିଲେଣି ଆଚ୍ଛା ହଉ ତେଣୁ ଏଇ ଯେଉଁ ରହିଛି ମଞ୍ଜୁ ଘୋଷ ଏ ଯେଉଁ ମୁଗ ଅଳି ଅଳି କହିଲେ ଭଗବାନ ମୋତେ ସେଇଭଳି ଅନୁକରଣ କରିବେ ସବୁ ପକ୍ଷୀ ପଶୁ ସବୁ ସବୁ ଶବ୍ଦ ସେ ଜାଣନ୍ତି କିଏ କ'ଣ କହୁଛି ବୁଝି ଭଗବାନ ବୁଝିପାରିବେ ସବୁ ଭାଷା ସେ ଜାଣନ୍ତି ପକ୍ଷୀମାନଙ୍କର ଭାଷା ମଧ୍ୟ ବି ଜାଣନ୍ତି ସିଏ ପଶୁମାନଙ୍କର ଭାଷା ମଧ୍ୟ ଜାଣନ୍ତି ଏବଂ ସେଇଭଳି ଭାବରେ ନକଲ ମଧ୍ୟ କରିବେ ଭଗବାନ ଏଭଳି ଭାବରେ ସବୁ ରହିଛି ମଞ୍ଜୁ ଘୋଷ ବହୁତ ସୁନ୍ଦର ଏ ଯେଉଁ ଶବ୍ଦ ହେଉଛି କୁକୁଡ଼ମାନଙ୍କର ବା ବିଭିନ୍ନ ପଶୁପକ୍ଷୀମାନେ ସକାଳୁ ସକାଳୁ ଉଠିଲେ ସବୁ ବୋବେଇବେ ଚେଁ ଚାଁ କରିବେ ଭଗବାନ କେତେ ପ୍ରକାର ଦଶଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି କାହାର କେଉଁଭଳି ଭାବରେ ଶବ୍ଦ ରହିଛି ତେଣୁ ମଞ୍ଜୁ ଘୋଷ ଆମେ ଏଇଟାକୁ କହିବା ନାହିଁ ଆସନ୍ତାକାଲି କହିବା କାରଣ ସମୟ ହୋଇଗଲାଣି ତରତର ହେବା ନାହିଁ ସୁନ୍ଦର ଭାବରେ ସବୁ ଇନ୍ଦ୍ରିୟମାନେ ଆନନ୍ଦ ପ୍ରାପ୍ତ ହେବେ ତେଣୁ ଏଇଭଳି ଭାବରେ କଥା ଆମକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌର ଭକ୍ତ କି ଜୟ ଗୋପମାନେ। Thank you.